ଶ୍ରୀକୃଷ୍ଣଙ୍କ ନୂତନ स्वरूप प्रदर्शन। सप्तम अध्याय मध्यम विश्वरूप भगवान देखते वर्णना कर यशोदा कृष्णकर पाटी भितर मुख भितर यह समाज विश्व को दर्शन करेंगे विश्व ब्रह्मांड 50 कोटी योजन और 400 कोटी माइल ये होता जगत विस्तार तेरे 400 कोटी माइल विश्व भगवान छोट मुख मध्य रही कहीं विश्व रही नुह अनेक विश्व ब्रह्मांड यही भाव अनेक विश्व ब्रह्मांड भगवान प्रति लोम उपरे विराजमान करते मा विश्वरा जदि कृष्ण कृष्ण भगवान जिते अवश्य देखने से केवरे भगवान ग्रहण करते ना ये हूँ ऐश्वर्य एवं माधुर्य तपा भगवान मथुरार एवं द्वारकर ऐश्वर्य को समस्त जानते भगवान जानते समस्ते भगवान कृष्ण भगवान कहना ऐश्वर्य से लोक मैंने अच्छा से भगवान ऐश्वर्य भितर ज्ञान प्राप्त होती जिनके देखा उद्धव उद्धव भगवान सका बड़ी उद्धव भगवान को कृष्ण को भगवान भी जानती क्योंकि ऐश्वर्य ज्ञान बढ़ी किंतु सी जो आसावन से भावुंत मोर बहुत ज्ञान अच्छी उद्धव बुद्धि सतम बोली कह बुद्धि श्रेष्ठ बुद्धि रही उद्धव कारण सी होती देवता मान गुरु गुरु बृहस्पति शिष्य बहुत ज्ञान अच्छी तेणु सी भावुं वृंदावन गुरु मैंने से पाठ पढ़ी ना दस्त कर शास्त्र अध्ययन करा कौन कह तेनाली जानते ना भगवान विषय कृष्ण विषय कृष्ण ऐश्वर्य विषय तेणुक जो वृंदावन भगवान पठाऊँ भगवान के गृह गोपी मैंने संतप्त ही रही तेणु उद्धव चिंता कर जो ज्ञान देवी से ज्ञान द्वारा गोपी मैंने जो वीर जंत्रणा मुक्त हुए किंतु से कौन ज्ञान प्रदान करेंगे गोपी मान जो प्रेम देखी से निजी धिकार कर जो भगवान ऐश्वर्य विषय बहुत ज्ञान रही किंतु से भगवान प्रार्थना कर से अपार जो मैंने पाठ पढ़ी ना जो मैंने मूर्ख गोपाल गोपाल मैंने प्रति जो बनवास धर्म बहुत निम्न स्तर अच्छा वैश्य तृतीय स्तर अच्छा ब्राह्मण क्षेत्रीय तृतीय स्तर आश्य मैंने तेनालीर पाद धोरी से कामना कर भगवान प्रार्थना कर आशा महो चरण रेणु दुषा श्याम वृंदावने किमी गुणमरतौषधिनाशोदनाथ्वाद्या से भगवान प्रार्थना कर मोर ये आशा अहो आश्चर्य गोपीमान प्रेम देखी से मत भगवान प्रेम करती किंतु प्रेम करण में गोपीमान जो प्रेम यटा देखी से निज प्रेम को तुच्छ भी भावुंत तेणु से आश्चर्य कौन अहो आशा अहो चरण रेणुषा से ही वृंदावन गोपीमान चरण रेणु प्राप्त से चाहते कामना कर किंतु चरण रेणु मागिले से तो देवे ना तेणु सी कौन ବୃନ୍ଦାବନରେ ତୁମେ ଗୁଣ ଲଗଉଛନ୍ତି ନା, ଏଇ ବୃନ୍ଦାବନରେ ଯଦି ଗୋଟେ ଛୋଟ ଗୁଣ ହେଇଯାଇ ଛୋଟ ଲତା ହେଇଯାଇ ମୁଁ ଜନ୍ମ ନେବି ବା ରହିବି, ତେଣୁ ଗୋପୀମାନେ ଯେତେବେଳେ କୃଷ୍ଣଙ୍କ ବିରୟରେ ବିଚରଣ କରୁଥିବେ ତାଙ୍କର ପଦ ପ୍ରେମ ମୁଁ ପ୍ରାପ୍ତ ହେବି, ତେଣୁ ସେ ପ୍ରାର୍ଥନା କରିଛନ୍ତି ଆଶା ମହ ଚରଣରେ ବୃନ୍ଦାବନେ ତୁମେ ଗୁଣ ଦୋଷ ଦିନା ପ୍ରେମ କିଭଳି ଏତେ ଉନ୍ନତର ନା, ଯାହା ଦୁଷ୍କର୍ଯ୍ୟ ଯାହାକୁ ତ୍ୟାଗ କରିହେବ ନାହିଁ, ସ୍ୱଜନ ଯୋଉ ରହିଛି ଯାହା ଦୁଷ୍କର୍ଯ୍ୟ ସ୍ୱଜନ ଆର୍ଯ୍ୟ ପ୍ରଥମ ହେଇଥିବା ଯୋଉ ବେଦ ବିଧି ଇତ୍ୟାଦି ରହିଛି ଏସବୁ ସେ ନିଜର ନିଜ ଧର୍ମମାନଙ୍କୁ ସ୍ୱଜନ ଆର୍ଯ୍ୟ ପ୍ରଥମ ହେଇଥିବା ଭେଜୁ ମୁକୁନ୍ଦ ପଦବୀ ଭଗବାନଙ୍କ ପାରମ୍ପରିକ ଆଶ୍ରୟ ହେବା ପାଇଁ ସବୁକିଛି ସେ ତ୍ୟାଗ କରିଥିଲେ। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଛନ୍ତି ଅଷ୍ଟାଦଶ ଅଧ୍ୟାୟ ଛଅଷଠି ଶ୍ଳୋକରେ ଯେ ସର୍ବଧର୍ମାନ ପରିତ୍ୟଜ୍ୟ ନାମିକମ୍ ଶରଣଂ ବ୍ରଜ, ସର୍ବଧର୍ମାନ ପରିତ୍ୟଜ୍ୟ ସବୁକିଛି ତ୍ୟାଗ କର ଯାହାକି ଗୋପୀମାନେ କରିଥିଲେ। ସେଥିପାଇଁ ଏକ ଯେତେବେଳେ କହୁଛନ୍ତି ଭଗବାନଙ୍କ ମୁଖରେ ବ୍ରଜ ଶବ୍ଦ ଆସିଯାଉଛି, ବ୍ରଜ ଶବ୍ଦ କହିଲେ ବୃନ୍ଦାବନ ପ୍ରତି ସେ ଚିନ୍ତା କରୁଛନ୍ତି, ଯଦିଓ ସେ ରହିଛନ୍ତି କୁରୁକ୍ଷେତ୍ରରେ ଶହେ ବର୍ଷ ତଳର ଘଟଣା ଅଶି ନବେ ବର୍ଷ ତଳର ଘଟଣା ତାଙ୍କ ମନେ ପଡ଼ିଯାଉଛି, ଆଉ ସେ ଗୌରବନ୍ଦୀ ସେମାନେ କୁହନ୍ତି ଯେ ବ୍ରଜ ଶବ୍ଦ ସେ କାହିଁକି ବ୍ୟବହାର କରେ ଭଗବାନ କରିବାର ଉଦ୍ଦେଶ୍ୟ ହେଉଛି ତାଙ୍କର ସେଇ ବ୍ରଜର ଗୋପୀମାନଙ୍କର ଯେଉଁ ପ୍ରେମ ରହିଛି ସେଇ ପ୍ରେମକୁ ତାଙ୍କ ଆସିଲା ମନରେ ଆସିଲା, ସେଥିପାଇଁ ତାଙ୍କର ପଦ୍ମମୁଖରୁ ଏଇ ଶବ୍ଦଟି ନିର୍ଗତ ହେଲେ ମାମିକମ୍ ଶରଣଂ ବ୍ରଜ, ବ୍ରଜ ଶବ୍ଦଟି ଆସିଗଲେ। ଯାହା ହଉ ଗୋପୀମାନଙ୍କ ପ୍ରେମ ଭଗବାନଙ୍କର ଭଗବତ୍ତା ଯେଉଁ ଐଶ୍ୱର୍ଯ୍ୟ ରହିଛି ସେ ଐଶ୍ୱର୍ଯ୍ୟକୁ ସେ ଜାଣିପାରନ୍ତି ନାହିଁ, ଦେଖିକି ମଧ୍ୟ ମୋତେ ଥିଲା ଭଳିଆ ସେମାନେ କାର୍ଯ୍ୟ କରନ୍ତି, କାରଣ ସେଠି ମାଧୁର୍ଯ୍ୟ ରହିଛି, ତେଣୁ ଯେଉଁଠି ମାଧୁର୍ଯ୍ୟ ରହିଛି ସେଠି ଐଶ୍ୱର୍ଯ୍ୟ ଛପିକି ରହିଛି, ତେଣୁ ବୃନ୍ଦାବନରେ ସେଥିପାଇଁ ଭଗବାନ କୁହନ୍ତି ଭଗବାନ ହେଉଛନ୍ତି ମଥୁରାରେ ଦ୍ୱାରକାରେ ସେ ହେଉଛନ୍ତି ପୂର୍ଣ୍ଣ, ମଥୁରାରେ ସେ ହେଉଛନ୍ତି ପୂର୍ଣ୍ଣ ଘର ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ, ପୂର୍ଣ୍ଣର କିଛି ଆଉ ନାହିଁ ଉଭୟ କିଛି ନାହିଁ, କିନ୍ତୁ ତଥାପି ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି ସେ ଲୀଳାକୁ ଯଦି ଆମେ ଅନୁଧ୍ୟାନ କରିବା ତାହେଲେ ଦେଖିବା ଭଗବାନଙ୍କର ଯଦିଓ ସେ ଅଛନ୍ତି ପୂର୍ଣ୍ଣ ତାଙ୍କର କୌଣସି ଅପୂର୍ଣ୍ଣତା ନାହିଁ, କିନ୍ତୁ ତା ଦେହରେ ମଧ୍ୟ ଭେଦ ରହିଛି, ଭଗବାନ ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ, ଆଚାର୍ଯ୍ୟମାନେ ଏହିଭଳି ଭାବରେ ବ୍ୟାଖ୍ୟା କରିଛନ୍ତି। ତେଣୁ ଭଗବାନଙ୍କର ଏଇ ବ୍ରଜ ଲୀଳା ସବୁ ଚାଲିଛି ଇଏ ହେଉଛି ମାଧୁର୍ଯ୍ୟ ଲୀଳା, ତେଣୁ ଭଗବାନ ଯେତେ ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ଅନ୍ୟମାନେ ଏ ଐଶ୍ୱର୍ଯ୍ୟଟାକୁ ଦେଖିକରି ତାଙ୍କୁ ଭଗବାନ ବୋଲି ପୂଜା କରନ୍ତି ନାହିଁ, ତାଙ୍କୁ ତିରସ୍କାର କରନ୍ତି। ଏକାଦଶ ଅଧ୍ୟାୟ ବର୍ଣ୍ଣନା କରାଯିବ ଗୋପୀ ସ୍ତୋଭିତ ନୃତ୍ୟ, ଗୋପୀମାନେ କୃଷ୍ଣଙ୍କୁ କହିବେ ଯେ ମୁଁ ତୁମକୁ ଏ ଲହୁଣୀ ଦେବି ବା ଏ ସନ୍ଦେଶ ଦେବି, ତେଣୁ ନୃତ୍ୟ କରିବେ ଯଦି ମୁଁ ଦେବି, ତେଣୁ ଗୋପିନୀ ସ୍ତୋଭିତ ନୃତ୍ୟ ଭଗବାନ ବାଳ କୋଚି ବର୍ଣ୍ଣନା କରିବେ ସେମିତି ଗୋଟେ କଣ୍ଢେଇ ନଚା ତାର କଣ୍ଢେଇମାନଙ୍କୁ ସୂତା ମାଧ୍ୟମରେ ଯେଭଳି ଭାବେ ନଚାଏ ଭଗବାନ ଦାରୁ ଯନ୍ତ୍ର ବୋଲି କୁହାଯାଉଛି, ଗୋଟେ ଦାରୁ ଯନ୍ତ୍ର ବୋଲି ଭଗବାନ ତାଙ୍କ କଥାରେ କାର୍ଯ୍ୟ କରନ୍ତି। ତେଣୁ ଭଗବାନଙ୍କର ବୃନ୍ଦାବନରେ ଏସବୁ ଯେଉଁ ଯେଉଁ ଐଶ୍ୱର୍ଯ୍ୟ ଅଛି ସେ ଛପିକି ରହିଛି, ସେଠି ତାଙ୍କର ଭଗବାନଙ୍କର ମାଧୁର୍ଯ୍ୟ ପ୍ରକାଶ ପାଏ। ତେଣୁ ମା ଯଶୋଦା ଯେଉଁ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଯେଉଁ ଭଗବାନଙ୍କର ବାଲ୍ୟବିଳାସ ବର୍ଣ୍ଣନା କରାଯାଉଛି, ଗୋଟେ ଥରେ ଭଗବାନ ଏକାନ୍ତ ସ୍ଥାନରେ ଯାଇକି ମାଟି ଭକ୍ଷଣ କହିଲେ ମାଟି ମାଟିକୁ ଭକ୍ଷଣ କରିଛନ୍ତି, ଗଜରାଜକୁ ଖାଦ୍ୟ ହିସାବରେ ଗ୍ରହଣ କରିଛନ୍ତି, ତେଣୁ ଏ ପ୍ରକାର ଦେଖି ତାଙ୍କର ସାଙ୍ଗ ଭାଇମାନେ ସୁବଳ ସୁଦାମ ମଧୁମଙ୍ଗଳ ଶୁଦ୍ଧ କୃଷ୍ଣ ଇତ୍ୟାଦି ସବୁ ସାଙ୍ଗମାନେ ତାଙ୍କର ଅଛନ୍ତି, ପରେ ତାଙ୍କ ନାଁ ସବୁ ଆସିବ। ଏମାନେ ସବୁ ଆସି ମାଆକୁ କହୁଛନ୍ତି ଯେ କୃଷ୍ଣ ବର୍ତ୍ତମାନ ମାଟି ଖାଇଦେଇଛି। ବଳରାମ ମଧ୍ୟ ନିଜେ ଆସି ମଧ୍ୟ ସାଙ୍ଗମାନଙ୍କ ସହ ବଳରାମ ମଧ୍ୟ ଆସି ମା ଯଶୋଦାଙ୍କ କଥା କହୁଛନ୍ତି। ତେଣୁ ଏ କଥା ଶୁଣିକିରି ମା ବହୁତ ଚିନ୍ତିତ ହେଇଯାଇଛନ୍ତି। କୃଷ୍ଣ ମାଟି ଖାଇଲେ, ସାଧାରଣତଃ ମାଟି ଖାଇଲେ ରୋଗ ହେବ ଇତ୍ୟାଦି ଏସବୁ ଚିନ୍ତା କରି ଯଶୋଦା ମା ବହୁତ ଚିନ୍ତିତ ହେଇଯାଇଛନ୍ତି। ତେଣୁ ସେ କ'ଣ କରୁଛନ୍ତି ନା ସା ଗୁରୁକୁଆ କରେ କୃଷ୍ଣ ଯାଇକରି ସାଙ୍ଗେ ସାଙ୍ଗେ କୃଷ୍ଣକୁ ଦୈ କରିଛନ୍ତି, ହାତରେ ଦୈ କରିଛନ୍ତି। କାହିଁକି ଦୈ କରିଛନ୍ତି ନା କାଳିରେ ପଳେଇଲେ ଚଞ୍ଚଳ ମଧ୍ୟ ସ୍ଥିର ରହୁଛନ୍ତି ସେ, ତେଣୁ କାଳି ପଳେଇବ ସେଥିପାଇଁ ତାକୁ ହାତରେ ଦୈ କରିଛନ୍ତି। ସା ଗୁରୁକୁଆ କରେ କୃଷ୍ଣ ଉପାଲବ୍ୟ ବିତେଇ ଶୁଣି ତାକୁ ଉପାଲବ୍ୟ ତାଙ୍କୁ ଭର୍ସନା ତାଙ୍କୁ ଗାଳି କରିବା ପାଇଁ ବିତେଇଶିଣି ତାଙ୍କୁ ଯେଉଁ ଭର୍ସନା କରୁଛନ୍ତି ବା ତାରଣା କରୁଛନ୍ତି ଏ କୃଷ୍ଣଙ୍କର ହିତ ପାଇଁ କରୁଛନ୍ତି। ବିତେଇଶିଣି ବୋଲି କୁହାଯାଇଛି କୃଷ୍ଣ ଯଦି ମାଟି ଖାଇବେ ଏଟା ତାଙ୍କ ରୋଗ ହେବ, ଭଗବାନ କୌଣସି ରୋଗ ହେଇନି। ଭଗବାନଙ୍କର ବର୍ଣ୍ଣନା କରାଯାଇଛି ବୃନ୍ଦାବନ ଜିଲ୍ଲାରେ, ବୃନ୍ଦାବନ କ'ଣ ମଥୁରା କ'ଣ ଦ୍ୱାରକା କ'ଣ ସବୁ ଜିଲ୍ଲାରେ ଭଗବାନ କୌଣସି ରୋଗ ନାହିଁ। ଭାଗବତ ପ୍ରମାଣ କରୁଛନ୍ତି ଆହାର ବିଷୟ ବିତରଣ କରୁଛନ୍ତି ଭଗବତ ପିଲା ସପ୍ତାହ ସପ୍ତାହରେ ଭଗବାନ କହୁଛନ୍ତି ଯେ ଆୟୁ ସତ୍ର ବଳାରୋଗ୍ୟ ସୁଖ ପ୍ରୀତି ବିଘଟଣା ଆୟୁ ସତ୍ର ବଳାରୋଗ୍ୟ ସୁଖ ପ୍ରୀତି ବିଘଟଣା ରାଶିଆ ସ୍ମିତା ସ୍ଥିର ଆହାର ସାତ୍ୱିକୀ କ୍ରିୟା ଏବଂ ଯଦି ଜଣେ ସତ୍ୟଗୁଣ ଖାଦ୍ୟ ଗ୍ରହଣ କରିବେ ତାହେଲେ ସେ ନିରୋଗ ହେବେ, କିନ୍ତୁ ତମ ଗୁଣ ବା ରଜଗୁଣ ଖାଦ୍ୟ ଯଦି ଜଣେ ଗ୍ରହଣ କରିବେ ତାହେଲେ ତାଙ୍କର ଜଗନ୍ନାଥ ଯଦି ଜାତ ଜାମ ଗତରସ ପୃତି ପର୍ଯ୍ୟ ସୀତାଙ୍କ ଉଚ୍ଚିଷ୍ଟ ଚାମଜ ଆହାର ତାମସ ଦିଆ କଟୁ ଅମଳ ଲବଣ ଅତିଉଷ୍ଣ ତୀକ୍ଷ୍ମ ରୁକ୍ମ ବିଧାୟକ ଆହାର ରାଶି ଶ୍ରେଷ୍ଠା ଦୁଃଖ ସ୍ୱରୂପ ଅମୟ ପ୍ରଦାନ। ଆମ ଏପରି ରୋଗ ଯଦି ଆମେ ରୋଗଗୁଣ ଏବଂ ତମଗୁଣ ଖାଦ୍ୟ ଗ୍ରହଣ କରିବା ତାହେଲେ ଆମକୁ ରୋଗ ହେବ, ତେଣୁ ଯଦି ସତ୍ୟଗୁଣର ଖାଦ୍ୟ ଯଦି ଆମେ ଗ୍ରହଣ କରିବା ତାହେଲେ ଆମକୁ ରୋଗ ହେବ ନାହିଁ। କିନ୍ତୁ ଭଗବାନ ଯେଉଁ 125 ବର୍ଷ ଟିକେ ଅଧିକ ଭଗବାନଙ୍କ ଲୀଳା ସବୁ ରହିଛି, ଭଗବାନଙ୍କର କୌଣସି ରୋଗ ନାହିଁ, ବିରୋଗ ତାଙ୍କର କୌଣସି ରୋଗ ହେଇନି। ଥରେ ଭଗବାନ ଅଭିନୟ କଲେ, ରୋଗର ଅଭିନୟ କଲେ, ଜ୍ୱର ଜ୍ୱର ହେଇଛି ବୋଲି ଭଗବାନ ଅଭିନୟ କରିଛନ୍ତି। ଦ୍ୱାରକାରେ ଦ୍ୱାରକାରେ ମହିଷମାନେ ଭାବୁଛନ୍ତି 16,108 ପ୍ରାଣୀ ଅଛନ୍ତି, ସେମାନେ ଭାବୁଛନ୍ତି ଆମେ ବହୁତ ସେବା କରୁଛୁ ଭଗବାନଙ୍କର, କୃଷ୍ଣଙ୍କର ସେବା କରୁଛୁ। ତାଙ୍କର ବହୁତ 16,108 ପ୍ରାସାଦ ରହିଛି, ସମସ୍ତ ରାଣୀଙ୍କ ପାଇଁ ଗୋଟେ ଗୋଟେ ରାଜମହଲ ଭଗବାନ ନିର୍ମାଣ କରିଛନ୍ତି, ସବୁ ରାଜମହଲରେ ସବୁ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ବହୁତ ପ୍ରକାର ଧନ ସମ୍ପଦ ଇତ୍ୟାଦିରେ ଭରି ହେଇକି ରହିଛି, ବହୁତ ସୁନ୍ଦର ପ୍ରାକୃତିକ ପରିବେଶ ରହିଛି ଏବଂ ବହୁତ ଦାସଦାସୀମାନେ ରହିଛନ୍ତି। କିନ୍ତୁ ତଥାପି ରାଣୀମାନେ ମଧ୍ୟ ସେମାନେ ବହୁତ ଧନୀ ବ୍ୟକ୍ତି ହେଲେ ମଧ୍ୟ ତାଙ୍କର ପିତା ବହୁତ ଧନୀ ବ୍ୟକ୍ତି ହେଲେ ମଧ୍ୟ ସାଧାରଣତଃ ଜଣେ ଧନୀ ବ୍ୟକ୍ତି ସେମାନେ ନିଜେ କିଛି କାର୍ଯ୍ୟ କରନ୍ତି ନାହିଁ, ତାଙ୍କର ସେବକ ସେବିକାମାନେ ସବୁ ତାଙ୍କର କାର୍ଯ୍ୟ କରନ୍ତି, କିନ୍ତୁ ସେମାନେ ନିଜେ ଭଗବାନଙ୍କର ସବୁ ସେବା ସେମାନେ କରନ୍ତି, ଦାସୀମାନଙ୍କୁ ସେବା କରିବା ପାଇଁ ଦିଅନ୍ତି ନାହିଁ, ନିଜେ ସବୁ ସେବା କରନ୍ତି। ତେଣୁ ରାଣୀମାନେ କହୁଛନ୍ତି ଆମେ ଭଗବାନ କୃଷ୍ଣଙ୍କର ବହୁତ ପ୍ରିୟ, ବହୁତ ସେବା କରୁଛୁ, ତେଣୁ ଭଗବାନ କୃଷ୍ଣ ସେ ଦେଖାଇବା ପାଇଁ ଚାହିଁଲେ ଯେ ପ୍ରକୃତରେ ତାଙ୍କର କିଏ ପ୍ରିୟ। ଭଗବତ ଦ୍ୱାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ତାଙ୍କର କିଏ ପ୍ରିୟ, मध्यस्था सर्वभूतानां मैत्र कर्ण एव च निर्ममो निरहंकार समदुःख सुखक्षमी संतुष्ट सततं योगी तदात्मा दृढ़निश्चय मय अर्पित मनोति जगत समय एम के हम एक कथा कही सकते हो मन और प्रिय किंतु अष्टादश अध्याय भगवान कहते संकट प्रियतम और किए जड़ परम भूयम मद भक्ति से अभिहासति भक्ति मई पराकृत्वा मानवस्य संशय न च तस्मात् मनुष्येषु कश्चित् मे प्रियतम भविता न च तस्मात् अन्यत् प्रियतर भूरि जो मने भगवत गीता रे तो तीन प्रकार ज्ञान भगवान प्रदान कर सकते भूय भूयतर एवं भूयतम तेणु ये भूयतम ज्ञान को जो मैंने मत भक्ति से अभ्यास थी मोर वर्तमान में प्रचार करती ताकतर और कई मोर अधिक प्रियतम नुहंती अभी तेरे कहीं नकले भविष्य में कहीं हेबे नहीं तुम जाओ भगवत गीता एक बार कही सकती थियोरिटिकल क्वेश्चन प्रैक्टिकल देखी थी सभी किए ताकत प्रिय डॉक्टर धरे बार करे भगवान जोरा बाबा का अभिनय पसंद भगवान को जोरा ही है जी देख सर पांच डिग्री सेल्सियस टेम्परेचर ही है तेरो बैद्यवान का कहा उसी बैद्यवान ने भी सेवा तंगरा रोगों का निदान का इंजीनियर प्रकार औषध प्रदान कर सकती किंतु जैसे जाकर तो भगवान पर रोग कमुनी भगवान जरा कमुनी ताकि कमुनी तेरो नारद मुनि को सहाने खबर देने द्वार का रान में तो नारद मुनि ऐसे कही रहे भगवान को रोगों का कतन हो तेरो से देख कर पचाल ले ये आपन आपन को रोगों का निदान बनाना करो तो जो विभिन्न रोग सब आपन हो ची आयुर्वेदिक शास्त्र में बनाना करा जाए ची आमन जो शरीर हो ची ये शरीर तीनों की धातु रे तैयारी कपो बात पित्त तीनों की धातु रे तैयारी ये तीनों की धातु जब यहाँ हमारा समाप परिमाण रह रही हो, चाहे गणे सुस्त रह रही हो, आयुर्वेदिक शास्त्र ने विशेष रूप से भगवान प्रभु के अवतार उसमें धन्नोतरी केवल ताकर नाम स्मरण कर जाने रोगों को मुक्त रही हो, आप से धन्नोतरी पर कौन रोगों हो? फिर भगवान पर कौन रोगों हो? नारद मुनि ने जो पता समझी से कहते मोरे रोग जदि ज्वर कमी मिलाव ना तुम जब मत सब बेस भल पाँच सब बेस प्रेम करदूरी आने मो मस्तक लगे तेनालीराम ठीक अच्छे आम आसवा कहीं प्रथम से 16108 राणी पाठ जाकर ज्येष्ठ राणी अच्छा किए रुक्मिणी ज्येष्ठ राणी आरम्भ कर कनिष्ठ राणी पर्यटन समस्त जा 16108 राणी तेरे द्वारा भगवान त्रिभुवन भगवान लीला कर नारद मुनि देखुं सुंद वर्णा करो भी देखुंत भगवान कृष्ण तर पुत्र मान संग बस खेल कौ भी देखुं भगवान विभिन्न यज्ञानुष्ठान कर 16108 महल रही कौटि भगवान प्रस्तुत होवापी राजसेवा जावाई कौटि भगवान पुत्र विवाह व्यवस्था कर विभिन्न स्थान में भगवान विभिन्न प्रकार लीला कर एक समय भगवान 16108 रूप से विद्युत विस्तार कर लीला कर खाली भगवान विद्युत विस्तार कर विश्वनाथ चक्र ठाकुर कहते ताकर पिता माता हमारे समस्त मध्यम विस्तार है सन 16108 उपावरण विस्तार है सन तो नारद मुनि सब महल को जाई सन थी तो सब महल को जाई करी रानी मान को सब कहो सन थी बाबा मान पर जो जोर है थी तो कहो सन थी ताकर जब तमाम जब ताकर पता हूँ पदरुनी पद पदरे में पदान करी वो चार से चार मस्त कर डबेले तो जोर उत्तर है किंतु रानी मान कहो सन थी आमर पदरुनी दबू भगवान का तो वह हम पता नहीं आम नरक को हम करियो ना ना दे कर दूंगी तेरो से तेरी जब सुन मथुरा को जब सुन मथुरा ने तो मना कर सुन समझते मथुरा नारी माने क्या करे भगवान पर निर्देश करने से वृंदावन जब सुन ତେଣୁ ବୃନ୍ଦାବନ ଗୋପୀମାନଙ୍କର ଯାହା ହେଲା ଯେ କୃଷ୍ଣଙ୍କର ଗୋପୀମାନଙ୍କୁ ନାରଦଙ୍କୁ ଦେଖି ଗୋପୀମାନେ ପଚାରୁଛନ୍ତି ଭଗବାନଙ୍କ ବିଷୟରେ, ସେମାନେ ଭଗବାନଙ୍କ ବିରୋଧରେ ସତର୍କ ହୋଇ ରହିଛନ୍ତି। ଭଗବାନ 11 ବର୍ଷରେ ଚାଲିଯାଇଛନ୍ତି ମଥୁରାକୁ, ସେଠି 18 ବର୍ଷ ରହିଲେ, ତାପରେ ଦ୍ୱାରକୁ ଚାଲିଯାଇଛନ୍ତି, ଆଉ ବୃନ୍ଦାବନ ଫେରି ନାହାନ୍ତି। ତେଣୁ ଭଗବାନ ବିରୋଧରେ ଗୋପୀମାନେ ବହୁତ ଦୀର୍ଘ କାତରା ହୋଇ ରହିଛନ୍ତି। ତେଣୁ ନାରଦଙ୍କୁ ଦେଖି ତାଙ୍କୁ ପଚାରୁଛନ୍ତି ଭଗବାନ କୃଷ୍ଣଙ୍କ ବିଷୟରେ ଯେ କିଭଳି ସେ ଅଛନ୍ତି। ତାଙ୍କୁ ଜ୍ୱର ହେଇଯାଇଛି, ଜ୍ୱର ହେଇଯାଇଛି ନା? ହଁ, ତାଙ୍କୁ ଜ୍ୱର ହେଇଯାଇଛି। ସେ କହୁଛନ୍ତି ତମେ ଯଦି ତମର ପାଦ କୋଟି ଦବ ପ୍ରଦାନ କରିବ, ତୁ ତାଙ୍କ ମସ୍ତକ ଲଗେଇଲେ ଜ୍ୱରରୁ ମୁକ୍ତ ହେବ। ତା ସାଙ୍ଗେ ସାଙ୍ଗେ ଗୋପୀମାନେ କହୁଛନ୍ତି ଦିଅ, ଯେତେ ଜାରି କରୁଛନ୍ତି ପାଦ। ତେଣୁ ଏଟା ଦେଖି ନାରଦମୁନି ଆଶ୍ଚର୍ଯ୍ୟ ହେଉଛନ୍ତି। ସେ କହୁଛନ୍ତି ତମର ପାଦଗୁଣି ଦବ, ଭଗବାନ କୃଷ୍ଣ ଲଗେଇବେ ତାଙ୍କ କଥାରେ, ତମେ ନକୁ କ'ଣ କରିବ ନା? ଆମେ ନକୁ ଯାଇ ଆମ ଭିତ ନଙ୍ଗା ଭୟ କରୁନୁ, ଆମେ ଚାହୁଁଛୁ ଆମର ପ୍ରିୟତମ କୃଷ୍ଣ କେମିତି ନିରୋଗ ହୁଅନ୍ତୁ, ଜ୍ୱର ମୁକ୍ତ ହୁଅନ୍ତୁ, ଏଇଠି ଏଇଭଳିଆ ପ୍ରଦାନ କରୁଛନ୍ତି। କିନ୍ତୁ ମା ଯଶୋଦା ଭାବୁଛନ୍ତି ଯଦି କୃଷ୍ଣ ଯଦି ମାଟି ଖାଇବେ ତାହେଲେ ରୋଗ ହେଇଯିବ, ତେଣୁ ହିତେଇ ସେ ବି କୁହାଯାଇଛି। ସା ଯଶୋଦା ସା ଗୃହିତା ପରେ କୃଷ୍ଣ ପାଳଧ୍ୟ ହିତେଇ ଶ୍ରେଣୀ, ତାଙ୍କର ହିତେଇ ସେ ଚାହୁଁଛନ୍ତି କେମିତି କୃଷ୍ଣ ନିରୋଗ ରୁହନ୍ତୁ, କେମିତି କୃଷ୍ଣ ଠିକ ଭାବେ ରୁହନ୍ତୁ, ଏଇ ଭାବରେ ଚିନ୍ତା କରିକି ହିତେଇ ଶ୍ରେଣୀ କ'ଣ କରୁଛନ୍ତି ନା ସା ଗୃହିତା ପରେ ହାତରେ ତାକୁ ଘଟିଛନ୍ତି କୃଷ୍ଣ ଉପାଲବ୍ୟ। ଉଦ୍ଦେଶ୍ୟ ହେଉଛି କ'ଣ ନା ତାଙ୍କୁ ଭର୍ସନା କରିବେ, ଉପାଲବ୍ୟ ତାଙ୍କୁ ଭର୍ସନା କରିବେ, ଗାଳି ଦେବେ, ଆକଟ କରିବେ, ଦଣ୍ଡ ଦେବେ, ନହେଲେ ସେ ବିଭିନ୍ନ ପ୍ରକାର ଉତ୍ପାଦ କରିବ। ଏଇ ଚିନ୍ତା କରି ସେ ଯାଉଛନ୍ତି ତାଙ୍କୁ ଦର୍ଶନ ସହିତା କରେ କୃଷ୍ଣ ଉପାଲବ୍ୟ ହିତେଇ ଶ୍ରେଣୀ ଯଶୋଦା ଭୟ ସମ୍ଭ୍ରମ ସମ୍ଭ୍ରତମ ଯକ୍ଷଣ ଚମ ଭାଷତ। ଯଶୋଦା ଭୟ କରିଯାଇଛନ୍ତି ଯେ କୃଷ୍ଣ ଯଦି ମାଟି ଖାଇବେ ତାହେଲେ ତାଙ୍କର ରୋଗ ହେବ। ମହାପ୍ରଭୁଙ୍କ ଲୀଳାରେ ବର୍ଣ୍ଣନା କରାଯାଇଛି, ମା ସଚିମାତା କହୁଛନ୍ତି ମାଟି ଖାଇଲେ ରୋଗ ହେବା ଦେହ ଯାହା କ୍ଷୟ, ଭଗବାନଙ୍କର ସେ ଲୀଳାଟି କରିଛନ୍ତି ମହାପ୍ରଭୁ ଉପରେ। ତେଣୁ ମା ଦଶରା ଚିନ୍ତା କରୁଛନ୍ତି, ତେଣୁ ଭୟ ଭୟ ସମ୍ଭ୍ରମ ପ୍ରକ୍ଷଣ କ୍ଷମ, ତେଣୁ ଭୟ କରୁଛନ୍ତି କୃଷ୍ଣ ପକ୍ଷରୁ ମାଟି ଖାଇଛି କି ତାର ପାଟିକୁ ଲକ୍ଷ୍ୟ କରୁଛନ୍ତି, ଭୟରେ ଲକ୍ଷ୍ୟ କରୁଛନ୍ତି। କାରଣ ଯଦି ମାଟି ଖାଇଲେ ତ ପେଟ ଖରାପ ହୋଇଯିବ, ରୋଗ ହେବ, ଏସବୁ ଚିନ୍ତା କରୁଛନ୍ତି। ତେଣୁ ଅଭାସତା ତେଣୁ ବର୍ତ୍ତମାନ ତାଙ୍କୁ କହିଲେ କୃଷ୍ଣ କହୁଛନ୍ତି କ'ଣ ନା କସ୍ମାତ୍ ମୃଗ ମଦାନ୍ତାତ୍ମା ହେ ଅଦାନ୍ତାତ୍ମା, ଅଦାନ୍ତାତ୍ମା କହିଲେ ନିଜର ଇନ୍ଦ୍ରିୟମାନଙ୍କୁ ଯିଏ ସଂଯମ କରିପାରୁନାହାନ୍ତି, ଅସଂଯମ ଅସଂଯତ ଚିତ୍ତ ଅଦାନ୍ତାତ୍ମା, କସ୍ମାତ୍ ମୃଦମ୍ ଭଗବାନ ଅଙ୍କିଦବାନ ହେ ଅସଂଯତାତ୍ମା ହେ ଅସଂଯତ ଚିତ୍ତ ଚଞ୍ଚଳ ବାଳକ ସବୁବେଳେ ଚଞ୍ଚଳ ରହିଛନ୍ତି କୃଷ୍ଣ, ତେଣୁ ସେ ଅଦାନ୍ତାତ୍ମା ବୋଲି ତାଙ୍କୁ ସମ୍ବୋଧନ କରୁଛନ୍ତି। ହେ ଅଦାନ୍ତାତ୍ମା ତମେ କାହିଁକି କ'ଣ ପାଇଁ କସ୍ମାତ୍ ଭଗବାନ ଭକ୍ତି ଦେବା ମୃଦମ ତମେ ମୃଦମ ପାଇଁ ମାଟି କ'ଣ ପାଇଁ କହୁଛ ନା କେତେବେଳେ ମୁଁ ଖାଇବି ମାଟି ନା ରହ ଏକାନ୍ତ ସ୍ଥାନରେ ଖାଇଛ, ଏକାନ୍ତ ସ୍ଥାନରେ କେହି ଦେଖିପାରିବିନି, ଏକାନ୍ତ ସ୍ଥାନରେ ବସିକି ମାଟି ଖାଇଛ, ରହ ରହ ମାନେ ଏକାନ୍ତ ସ୍ଥାନରେ ନା ମୁଁ ଏକାନ୍ତ ସ୍ଥାନରେ ଖାଇଲେ ଅନ୍ୟମାନେ କେମିତି ଜାଣିଲେ ବା ତମେ କେମିତି ଜାଣିଲ ନା ବଦନ୍ତି ତାବକା ହେତେ କୁମାର, ତମର ଯେଉଁ ସାଙ୍ଗମାନେ ଅଛନ୍ତି ସୁବର ସୀତାରାମ ଶୁଭକୃଷ୍ଣ ମଧୁମଙ୍ଗଳ ଏମାନେ ସମସ୍ତେ କହୁଛନ୍ତି ନା ସେମାନେ ସମସ୍ତେ ଆମେ ଯେତେବେଳେ ଖେଳୁଥିଲୁ ସେମାନେ ମୋଟର ହାରିଯାଇଥିଲେ, ତେଣୁ ବର୍ତ୍ତମାନ ସେମାନେ ମୋ ନାଁରେ ମିଛ କହିବା ଆରମ୍ଭ କରିଦେଇଛନ୍ତି, ମିଛ କହିଲେ ତମେ ମୋତେ ଦଣ୍ଡ ଦେବ, ସେଥିପାଇଁ ସେ ଏଇଭଳି ଭାବରେ କଥା କହୁଛନ୍ତି ନା ଆଗ୍ରହ ଯେଉଁ କିଏ ତମର ଅଗ୍ରଜ ବଳରାମ ମଧ୍ୟ କହୁଛନ୍ତି ସେ କଥା, ତେଣୁ ବଳରାମ ମଧ୍ୟ ତାଙ୍କ ସହିତ ମିଶି ଯାଇଛନ୍ତି ତାପରେ ଯୋଉ କିଏ ହେବ। ତେଣୁ ଏଇଭଳି ଭାବରେ ମାନେ କ୍ରୀଡ଼ା ଭଗବାନଙ୍କର ମଧୁର ଲୀଳା ସବୁ ବୃନ୍ଦାବନ ରହିଛି, ତେଣୁ ଆମେ କେତେ ଲୀଳା ଭଗବାନଙ୍କର बनना पड़ेगा। आ कोलूर जो बनना पड़ेगा कि जे समस्त आसिकी कृष्ण विरुद्ध कंप्लेन दौंजे कंप्लेन दौंजे कृष्ण युवा तैयारी कर सब आम सब पा प्रदान कर सब रही स्वस्थ रही स्वच्छ घर को सब पवित्र कर विभिन्न सब समय कृष्ण विरुद्ध से कंप्लेन कर तेणु माँ दशदा से विश्वास कर तथा पचारे से ना मुझे कड़े जाओ सब रही भगवान एक समय सबकी लीला कर भगवान ऐश्वर्य कि जानपर ना तेणु भगवान ये सब अच्छा भगवान ऐश्वर्य एक ने जोस्ना विस्तार ही यथा कौन ब्रह्मस्य अखिल शक्ति तथेद अखिल जगत बर्णा पड़े अग्नि गोटे स्थान थी सब तार जोस्ना सब विस्तार कर सूर्यदेव के 93 मिलियन माइल प्रभुपाद महाराज कहते 93 न्यूटन माइल मिलियन माइल दूर अच्छा सूर्य कि आम ये किरण प्राप्त होलोक प्राप्त हो भगवान गोटे स्थान अच्छा परास्य ब्रह्म शक्ति भगवान शक्ति रही कथेदम अखिलम जगत सबुठ भगवान शक्ति विक्षिप्त रही तेरु भगवान कृष्ण तर मंदार थे सबुठे अच्छा सब कर विस्तार कर भगवान जो ब्रह्मा नहीं जाऊँच भगवान ये सब लीला देखी ब्रह्मा मत बहुत नहीं जाती तेनाली ये मटीर जो रही तार आचार्य मैंने कही समय कह कहीं मटी खाई तेनाली आचार्य मैंने जो भगवान सब जो लीला है जो एक देश स्थित साथ में तो परास्य ब्रह्मांड शक्ति कथित अखिल जगत भगवान शक्ति से सब विद्यमान रही तेणु भगवान एक समय सब लीला कर तेणु माँ जिते कहले तुम कहीं चोरी कल घर कहीं चोरी कल घर कहीं चोरी ना मुझे ये रही मो कई चोरी कर आम तो 9 लक्ष गावी अच्छा तांकर जी क्षीर जी लवण जी दही जी घी होती से मुझे खाई अन्न कौन क्षीर विक्रेतु कामा कन्या मुरारिपाला वृत्ति गध्यासाद गोचर गोविंद दाम दर महानी गोपी मैंने मथुरा को लेकिन जाऊँगी दही लवण इत्यादि विक्रेतु काम कुलग कन्या गोपकन्या मैंने बिकापी जाऊँच मुरारि पादा चित्तवृत्ति चित्त कौट रही मथुरा गले वृंदावन में चित्त रही कृष्ण कौन करुवे बर्तमान गोचारण करुवे वत्सदान करुवे ये भाव में चिंता कर चित्तवृत्ति तेणु दध्या दिगम मुह वसाद गोचर दही आदि जो नहीं जाती से कहना दही नव कि लौनी नव से कह गोविंद दाम दर महादेव गोविंद दाम दर महादेवी बोले ये कहते बिक्री करेणु ब्रह्मा भगवान लीला रही ब्रह्म मोहन लीला भगवान सांग सहित अंठा ग्रहण कर तेणु ब्रह्मा कहते सत्य कौन कृष्ण श्री कौन सत्य श्री भगवान जहाँ जी मोर आराध्य जहाँ पाखे आम जा प्रार्थना करने पुरुष आराध्य पुरुष जो ब्रह्म जो पुरुष सूक्त मंत्र प्रार्थना करूँ जी आम कहते मुझ वसुदेव पुत्र हिसाब से आसवि ଇଏ କ'ଣ ସେ ପ୍ରକୃତରେ ସେଇ ନା ହେଉଛି ସେ ପଳେଇଗଲେ ସେ ଯଦି ହେଇଥାନ୍ତେ ଭଗବାନଙ୍କ ସହିତ ଏଭଳି ଭାବରେ କ'ଣ ଖାଦ୍ୟ ଗ୍ରହଣ କରନ୍ତେ ଭଗବାନଙ୍କୁ ପୂଜାରୀମାନେ ଯେତେବେଳେ ଖାଦ୍ୟ ଲଗାନ୍ତି ଭଗବାନଙ୍କୁ ରିଷ୍ଟ୍ରିକ୍ସନ୍ ରହିଛି ଭଗବାନ ରୋଷେଇ ସାମାନ୍ୟ ଗ୍ରହଣ କାମ କରିପାରିବେ ନାହିଁ ମୁଁ ଯେତେବେଳେ ପ୍ରଥମେ ଆସୁଥିଲି ମଧ୍ୟ କହିଥିଲେ ଡିଟି କିଛି ସେବା କରିବା ପାଇଁ କିନ୍ତୁ ମୋତେ ମନା କରାଗଲା ନା ନା ସେ ବ୍ରାହ୍ମଣ ଦୀକ୍ଷା ନେଇ ନାହାନ୍ତି ବ୍ରାହ୍ମଣ ଦୀକ୍ଷା ନହେଲା ମୋତେ ଡିଟି କିଛି ନା ଜଣେ ସେବା କରିପାରିବେନି ରୋଷେଇ କରିପାରିବେନି ଜଣେ ବ୍ରାହ୍ମଣ ନହେଲେ ଭଗବାନ ଭୋଗ ଲଗେଇ ପାରିବେନି କେତେ ରିଷ୍ଟ୍ରିକ୍ସନ୍ ରହିଛି କେତେ ମନ୍ତ୍ର ରହିଛି ମନ୍ତ୍ର ଉଚ୍ଚାରଣ କଲେ ଭଗବାନ ଗ୍ରହଣ କରିବେ ଆଉ ବ୍ରହ୍ମା ତ ନିଜେ ସ୍ୱୟଂ ସମସ୍ତ ଭେଦ ତାଙ୍କର ମୁଖରୁ ଆସିଛନ୍ତି ତେଣୁ ସେ ଚିନ୍ତା କରୁ ସେଇ ଭଗବାନ ଏଇଭଳି ଭାବରେ ତାଙ୍କର ସାଙ୍ଗ ଗୋପାଳମାନଙ୍କ ପାଖରୁ ଏଇଭଳି ଭାବରେ ତାଙ୍କର ଅହିଂସାକୁ ଗ୍ରହଣ କରିବେ ତେଣୁ ସେ ଯେତେବେଳେ ତାଙ୍କର ପ୍ରଥମେ ବର୍ଷାମାନଙ୍କୁ ନେଇଯାଇଛନ୍ତି ତାପରେ ସାଙ୍ଗ ବାପାମାନଙ୍କୁ ନେଇଯାଇଛନ୍ତି ଭଗବାନ ଯୋଗୁଁ ବିସ୍ତାର କରିଛନ୍ତି ଆମର କହିବା ଉଦ୍ଦେଶ୍ୟ ଥିଲା ସେଇଟା ନିଜକୁ ଭଗବାନ ବିସ୍ତାର କରୁଛନ୍ତି ତେଣୁ ଭଗବାନ ଏକ ସମୟରେ ସବୁଠାରୁ ଲୀଳା କରୁଛନ୍ତି ବୃନ୍ଦାବନରେ 84 କୋଶ ମାଇଲ୍ ରହିଛି 84 କୋଶ ବୃନ୍ଦାବନ ସେଠି ଭଗବାନଙ୍କର ସବୁଠାରୁ ଲୀଳା ଚାଲିଛି ତେଣୁ ଥରେ ଭଗବାନ କୃଷ୍ଣ କ'ଣ କରୁଛନ୍ତି ନା ଲହୁଣୀ ଚୋରି କରିବା ପାଇଁ ଯାଇଛନ୍ତି ଗୋଟେ ଗୋପୀଙ୍କ ଘରେ ରୋହି ଲହୁଣୀ ଚୋରି କରିଥିଲା ବେଳେ ସେ ଗୋପୀ କୌଣସି ଏଭଳି ଉପାୟରେ ତାଙ୍କୁ ଧରିକି ବସିଲି ଆଜି ମୁଁ ସବୁବେଳେ କମ୍ପ୍ଲେନ୍ ଦେଉଥିଲି ଅଭିଯୋଗ କରୁଥିଲି କିନ୍ତୁ କୃଷ୍ଣ କେବେ ଚୋରି କେବେ ଧରିନଥିଲି ଆଜି ଫାର୍ଷ୍ଟ ଟାଇମ୍ ପ୍ରଥମ ଥର ପାଇଁ ଧରିଲି ତେଣୁ ନେଇକି ଯାଉଛନ୍ତି କେଉଁଠିକି ଯଶୋଦା ମାଙ୍କୁ ନେଇକି ଯାଉଛନ୍ତି ସେ ଗୋପୀଙ୍କର ଛୋଟ ପିଲା ଅଛି ସେ କୃଷ୍ଣଙ୍କ ବୟସର ଛୋଟ ପିଲା ସେ ମଧ୍ୟ ଆନନ୍ଦ ହେଉଛି ଯେ କୃଷ୍ଣ ସବୁବେଳେ ଚୋରି କରୁଛି ଆଜି ଧରା ପଡ଼ୁଛି ଭଲ ହେଇଛି ମା ଯଶୋଦା କିମ୍ବା ମାଡ଼ ଦେବେ ଏଇଭଳି ଚିନ୍ତା କରି ସେ ମଧ୍ୟ ଖୁସି ହେଇକି ତାଙ୍କ ସହିତ ଯାଉଛି ତେଣୁ ଗୋପୀକୁ ସେ କୃଷ୍ଣ ଏତେ ଅନୁରୋଧ କଲେ କହିଲେ ମା ବାପୁ ମୋତେ ନିଅ ନା ମା ବାପା ଦଣ୍ଡ ଦେବେ ଧାରଣ କରିବେ ଆଉ ମୁଁ ତମର ସବୁ ସେବା କରିବି ତମର ଯେଉଁ ତମ ପୁଅର ତମ ପୁଅର ମୁଁ ଯତ୍ନ ନେବି ତମର ଯେତେ ଘର କାର୍ଯ୍ୟ ଅଛି ସବୁ କରିବି ଏଇଭଳି ଭାବରେ ଯେତେ କହିଲେ ମୁଁ ଜମିଦାରକୁ ପାଣି ଆଣିଦେବି ଏଇଭଳି ଭାବରେ ଯେତେ ତାଙ୍କୁ ଅନୁରୋଧ କଲେ ମଧ୍ୟ ଗୋପୀ କହିଲେ ନା ଆଜି ମୁଁ ତୁ ଧରିଛି ମାନେ ନିଶ୍ଚିତ ଭାବରେ ଆଜି ମା ଦଶଦାଙ୍କୁ ବୁଝିବି ମୋତେ ମା ଦଶଦ ଦଣ୍ଡ ଦେବି ଦେଖିବି ସେଇଟା ଏଭଳି ଚିନ୍ତା କରି ଯାଇ ନେଉଛନ୍ତି ତେଣୁ ଯେତେବେଳେ ନନ୍ଦାବେଳେ ଆସି ପହଞ୍ଚିଗଲା ସେ ଗୋପୀ ଡାକୁଛି ଯଶୋଦା ଯଶୋଦା ଏଇଭଳି ଡାକୁଛନ୍ତି ତେଣୁ ଯଶୋଦା ଦେଖିଲେ ଜଣେ ଗୋପୀ ଆସୁଛି ଦେଖ ଆଜି ତମେ ପୁଅକୁ ଧରିଛି ଚୋରି କରୁଥିଲେ ତା ହାତରେ ରହୁଣୀ ଲାଗୁଛି ଦେଖ ଧରିଛନ୍ତି ତାକୁ ତେଣୁ ମା ଯଶୋଦା ତାଙ୍କ କାର୍ଯ୍ୟରେ ଘର କାର୍ଯ୍ୟରେ ବ୍ୟସ୍ତ ଥିଲେ ତେଣୁ ସେ ଦେଖିଲେ ଯେତେବେଳେ ଆସୁଛନ୍ତି ସେଇ ସମୟରେ କୃଷ୍ଣ କହୁଛନ୍ତି ମୋର ହାତଟାକୁ ଏତେ ଜୋରରେ ଧରିଛେ ମୋ ହାତରେ କଷ୍ଟ ହେଲାଣି ତମେ ଏ ବାଙ୍କ ହାତରେ ଛାଡ଼ିକି ଡାଙ୍କ ହାତରେ ଧର କହିଲା ବେଳେ ସେ କଥା ଠିକ୍ ଅଛି ତାହେଲେ ଦିଅ ତ ଡାଙ୍କ ହାତ ଧରିବା ବେଳକୁ ସେ କ'ଣ ତା ପୁଅର ହାତକୁ ଧରିଦେଲେ ତାଙ୍କ ନିଜ ପୁଅର ହାତକୁ ଧରିଦେଲେ ତେଣୁ କୃଷ୍ଣ ଚାରିଆଡ଼େ ସେ ଯାଇଛନ୍ତି ତେଣୁ ମା ଦଶଦା ଆସି ପହଞ୍ଚିଲା ଦେଖିଲା ବେଳକୁ ଗୋପୀ ତାର ନିଜ ପୁଅକୁ ଆଣିକିରି ଆସିଛି ତେଣୁ ମା ଦଶଦା କହୁଛନ୍ତି ଆରେ ତୁ କ'ଣ ତୋ ନିଜ ପୁଅକୁ ଆଣିକି ଆସିଛୁ ତୁ କ'ଣ ପାଗଳ ହେଲୁ କି ମୋ ପୁଅ କ'ଣ ଚୋରି କରିଛି ବୋଲି କହୁଛୁ ମୋ ପୁଅ ତ ନାଇଁ ମୋ ପୁଅ ତ ମୋ ପାଖରେ ଅଛି ତେଣୁ ସେ ଗୋପୀ ଜଣ ଦେଖିଲା ବେଳକୁ ନିଜ ପୁଅକୁ ଏଇଭଳି ଭାବରେ ଭଗବାନଙ୍କର ବାଲ୍ୟଲୀଳା ବହୁତ ସୁନ୍ଦର ସୁନ୍ଦର ବାଲ୍ୟଲୀଳା ବହୁତ ଆଚାର୍ଯ୍ୟମାନେ ବହୁତ କବିମାନେ ବହୁତ ସୁନ୍ଦର ଭାବରେ ସବୁ ରଚନା କରିଛନ୍ତି ଗୋଟେ ଥର ଭଗବାନ କ'ଣ କରୁଛନ୍ତି ଆ ପରେ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯିବ ଭଗବାନଙ୍କର ଏ ଯେଉଁ ଭଗବାନ ମା ଯେଉଁ ବନ୍ଧନ କରିବେ ତାଙ୍କୁ ଲହୁଣୀ ଯେଉଁ ମାଟି ହାଣି ଭାଙ୍ଗିଦେବେ ଲହୁଣୀ ଭାଙ୍ଗିଦେବେ ଏବେ ସବୁ ନବମ ଅଧ୍ୟାୟ ସବୁ ବର୍ଣ୍ଣନା କରାଯିବ ତେଣୁ ଗୋଟେ ଥର ଭଗବାନ କ'ଣ କରୁଛନ୍ତି ନା ମା ଯଶୋଦା ଯେଉଁ କ୍ଷୀର ରଖିଛନ୍ତି କ୍ଷୀରରେ ସବୁ ସର ପଡ଼ିଛି ସେ ସର ସବୁ ରହିଛି ସେ ସରକୁ ନେବେ ତାପରେ ସବୁ ଲହୁଣୀ ହେବ ଏସବୁ ବିଭିନ୍ନ ପ୍ରକାର କାର୍ଯ୍ୟ ସବୁ ରହିଛି ଦୁଗ୍ଧ ପ୍ରଭାବ ସବୁ ହେବ ତେଣୁ ଭଗବାନ କ'ଣ କରୁଛନ୍ତି ନା ସେ ସରକୁ ଖାଇବ ବିରାଟ ହାଣ୍ଡି ରହିଛି ସରକୁ ଭଗବାନଙ୍କର ଖାଉଛନ୍ତି ବସିକିରି ତେଣୁ ମା ଯେତେବେଳେ ଆସି ଦେଖିଦେଲେ କହିଲେ ଏତେ ବିରାଟ ହାଣ୍ଡି ରହିଛି ତା ଦେହରେ ଏତେ କ୍ଷୀର ଅଛି ତା ଦେହରେ ସେ ସରକୁ ସେ ନିଜେ ସବୁ କୃଷ୍ଣ ଖାଇଦେଉଛି ନୟାଗଡ଼ରେ ଆମ ଭଗବାନ ଭୋଗ ଲଗେଇକି ଶାରଦାଙ୍କୁ ଭୋଗ ଲଗେଇକି ଏଇଭଳି ଚିନ୍ତା କରି ଭିତରେ ଆସି ପହଞ୍ଚନ୍ତି। କହୁଛନ୍ତି ତୁ କୃଷ୍ଣ ତୁ କାହିଁକି ଏସବୁ ଏଭଳି କାର୍ଯ୍ୟ କରୁଛୁ ନା? ମୁଁ ଦେଖିଲି ଏଇ ଯେଉଁ ମାଟିହାଣ୍ଡି ଥିଲା କ୍ଷୀର ରହିଥିଲା ଏଥିରେ ବିଲି ଆସି କ୍ଷୀର ପିଇବାକୁ ବସିଥିଲା, ତେଣୁ ବିଲି ଆସିକରି ସେ ଯେଉଁ ଡକ୍ଟର ରହିଛି ଉପରେ ଯେଉଁ ଘୋଡ଼ ରହିଛି ସେ ଘୋଡ଼ଣକି ପେଲେଇକିରି କ୍ଷୀର ପିଇବାକୁ ବସିଥିଲା, ତେଣୁ ମୁଁ ଆସି ସାଙ୍ଗେ ସାଙ୍ଗେ ଘୋଡ଼େ ଦେଇଛି ନା। ମୁଁ ତ ଏଠି ଘୋଡ଼ଣ ରଖିନଥିଲି ଆଉ କେଉଁ ବି ଘୋଡ଼ଣ ଆସିଥିଲା ବିଲି ଆସିକି ଗଲା ବିଲି କାହିଁକି ନା ନା ମୁଁ ଆସିବାଟା ଘୋଡ଼ଣ ଥିଲା ଘୋଡ଼ଣ ପଡ଼ିଗଲା ଆଉ ବିଲି ଚାଲିଗଲା ନା। ତୁ ତୋ ହାତରେ ଯେଉଁ ଖାଦ୍ୟ ଯେଉଁ ସର ଡାକିଛି ମୁହଁରେ ଯେଉଁ ସର ଡାକିଛି ତୁ ତୁ ଖାଇଛୁ ତାର ନା ନା ମୁଁ ଖାଇନି। ସେ ସରରେ ଗୋଟେ ମାଛିଟେ ପଡ଼ିଯାଇଥିଲା, ତେଣୁ ସେ ମାଛିଟା କାଢ଼ିବା ପାଇଁ ମୁଁ ଯାଇକି ହାତଟା ନେଇଥିଲି ମାଛିଟା କାଢ଼ୁଥିଲି ନା। ଯଦି ମାଛିଟା କାଢ଼ୁଥିଲି ହାତରେ ଆଣିଲୁ ତା କାଟିରେ କେମିତି ଲାଗିଲା ସର କେମିତି ଲାଗିଲା ନା? ମୁଁ ଯେତେବେଳେ ମାଛିଟା କାଢ଼ୁଥିଲି ସେତେବେଳେ ମୋ ପାଟିରେ ଗୋଟେ ପିମ୍ପୁଡ଼ି ଚାଲିଥିଲା, ସେ ପିମ୍ପୁଡ଼ିକି ବାହାର କରିବା ପାଇଁ ମୁଁ ପାଟିରେ ହାତ ମାରିଦେଲି। ଭଗବାନ ସୁନ୍ଦର ଭାବରେ ରଚନା କରିଛନ୍ତି ସେଇ କଥାକୁ, ମୁଁ ମାଖନ ଖାଏ ନାହିଁ, ପୁଣି ସେ ମୁଁ ମାଖନ ଖାଇଛି ଅନେକ କବିମାନେ ଭଗବାନ ରଚନା କରିଛନ୍ତି। ଭଗବାନ ମଧୁର ଲୀଳା ପାଠଲୀଳା ଅଷ୍ଟମକାରୀ ସବୁ ବର୍ଣ୍ଣନା କରାଯାଇଛି। ଏ ପାଠଟା ଦେଖି ପରୀକ୍ଷିତ ମହାରାଜ ଶୁଣିକିରି ଚତୁର୍ଥ ଦିନରେ ପରୀକ୍ଷିତ ମହାରାଜ ଶୁଣି ସେ ଆଶ୍ଚର୍ଯ୍ୟ ହେଉଛନ୍ତି, କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ କରିନାହାନ୍ତି ପରୀକ୍ଷିତ ମହାରାଜ ଭଗବାନଙ୍କର ଲୀଳା ସବୁ ଶୁଣୁଛନ୍ତି। ସେ ବହୁତ ସେ କହୁଛନ୍ତି ନ ଯେଉଁ ଚୁନା ନ ବାହାରୁତେ ତ୍ୟକ୍ତ ଦମପି ନ ବାହାରୁଥେ, ଯଦି କେତେବେଳେ ସୁଖଦେବ ଗୋସ୍ୱାମୀ ଚିନ୍ତା କରୁଛନ୍ତି କେତେ ଦିନ ହେଇଗଲାଣି ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି, ତେଣୁ ସେ ଟିକେ ବିଶ୍ରାମ ନିଅନ୍ତୁ ବା କିଛି ଜଳ ନିଅନ୍ତୁ ଏଇଭଳିଆ ଚିନ୍ତା କରୁଛନ୍ତି, ତେଣୁ ସେତେବେଳେ ପରୀକ୍ଷିତ ମହାରାଜ କହୁଛନ୍ତି ଚତୁର୍ଥ ଦିନରେ କହୁଛନ୍ତି ଯେ ଏଇ ଯେଉଁ କ୍ଷୁଧା ଯେଉଁ ରହିଛି ଯେଉଁ କ୍ଷୁଧାକୁ ସହାୟ କରିବା ବହୁତ କଷ୍ଟ, କିନ୍ତୁ ମୁଁ ଯଦିଓ କୌଣସି ଜଳ ଗ୍ରହଣ କରିନାହିଁ ତଥାପି ମୋତେ କ୍ଷୁଧାଟା ବାଧ ଦେଉନାହିଁ, ଯତ ତମକୁ ନ ବାହାରତେ ପିଲନ୍ତମ ମୁଖାମୃତମ ଚିନ୍ତମ ହରି କଥାମୃତମ, ମୁଁ ଆପଣଙ୍କ ମୁଖପଦ୍ମରୁ ଯେଉଁ ହରି କଥାମୃତ ପାଳନ କରୁଛି ତେଣୁ ମୋତେ ଆଉ କୌଣସି କ୍ଷୁଧା ବା କୌଣସି ତୃଷା ହେଉନାହିଁ। ତେଣୁ ଏହିଭଳି ଭାବରେ ଅନେକ ବାଲ୍ୟବିଳାସ ବର୍ଣ୍ଣନା କରାଯାଇଛି। ବିଶେଷ ଭାବରେ ଭଗବାନଙ୍କର ଯେଉଁ ବୃଦ୍ଧ ଭକ୍ଷଣ ଲୀଳା ଯେଉଁ ବ୍ରଜରାଜକୁ ସେ ଭଗବାନ ଭକ୍ଷଣ କରିଛନ୍ତି, ଆଚାର୍ଯ୍ୟମାନେ ତାକୁ ବହୁତ ପ୍ରକାର ଟୀକା ଦେଇଛନ୍ତି ଭଗବାନ କାହିଁକି ବୃଦ୍ଧ ଭକ୍ଷଣ କଲେ, ସେହି ଲୀଳା ମଧ୍ୟ ମହାପ୍ରଭୁ କରିଛନ୍ତି ଚୈତନ୍ୟ ଚରିତ୍ରାମୃତ ପ୍ରଥମ ଅଧ୍ୟାୟ ଆଦିଲୀଳା 14 ଶ୍ଳୋକରେ ମଧ୍ୟ 14 ଅଧ୍ୟାୟରେ କୁହାଯାଇଛି, ତେଣୁ ଆମର ସମୟ ନାହିଁ ଆମେ ଖାଲି କେବଳ କି କହିବା ଯେ ଏସବୁ ବ୍ରଜରାଜ ବ୍ରଜରାଜ ହେଉଛି ବହୁତ ମହାନ ବ୍ରଜରାଜ, ଯେଉଁ କହିଲି ବ୍ରହ୍ମା ଯେତେବେଳେ ନେଇଯାଇଛନ୍ତି ତାଙ୍କର ସାଙ୍ଗ ବାଳକମାନଙ୍କୁ ବର୍ଷାମାନଙ୍କୁ ନେଇଯାଇଛନ୍ତି ଭଗବାନ ନିଜକୁ ସେ ସମସ୍ତ ବାଳକ ଏବଂ ସମସ୍ତ ବର୍ଷା ହିସାବରେ ନିଜକୁ ବିସ୍ତାର କରିଛନ୍ତି, ତେଣୁ ନିଜକୁ ବିସ୍ତାର କରି ସେ ବୃନ୍ଦାବନରେ ତାଙ୍କର ଖାଲି ପାଦରେ ସେ ଖାଲି ପାଦରେ ସେ ଚାଲିଛନ୍ତି ସେ ବୃନ୍ଦାବନରେ, ତେଣୁ ସବୁଠି ଭଗବାନଙ୍କର ପାଦ ପଦ୍ମ ରହିଛନ୍ତି, ପାଦ ପଦ୍ମର ଚିହ୍ନ ସବୁ ରହିଛି, ତାଙ୍କର ଡାହାଣ ପାଦରେ 11 ଚିହ୍ନ ରହିଛି, ବାମ ପାଦରେ 8 ଚିହ୍ନ ରହିଛି, ଏଇ ଯେଉଁ 19 ଚିହ୍ନ ରହିଛି ଏଇ ଚିହ୍ନରୁ ଜଣେ ଭଗବାନଙ୍କୁ ଜାଣିବେ ଯେଉଁ ଭଗବାନ ବୋଲି, ଭଗବାନଙ୍କୁ ଜାଣିବା ପାଇଁ ଯେଉଁ ରହିଛି ଗୋଟେ ହେଉଛି ଦ୍ୱାଦଶ ଲକ୍ଷଣ ଆଉ ଗୋଟେ ସ୍ୱରୂପ ଲକ୍ଷଣ, ଏ ଭଗବାନଙ୍କ ସ୍ୱରୂପ ଲକ୍ଷଣ ସବୁ ରହିଛି। ଆଜିକାଲି ବହୁତ ଭଗବାନ ବାହାରିଯାଇଛନ୍ତି ତାଙ୍କ ପାଦରେ ଏସବୁ ଚିହ୍ନ ଅଛି କି? ତେଣୁ ବ୍ରଜରାଜ ହେଉଛି ବହୁତ ମହାନ, ତାଙ୍କ ପ୍ରଥମ ସମୟ 10 ଅଧ୍ୟାୟରେ ମଧ୍ୟ ପୁରୀ ନାରୀମାନେ ଏସବୁ ବର୍ଣ୍ଣନା କରିଛନ୍ତି, भगवान से ब्रजभूमि में चली गई, इसे ब्रजभूमि को बहुत ब्रजभूमि को ब्रज को बहुत महान कर दी। तो रज आलोक रज भ्रमण भौतिक जगत जो तीनो गुण रही सत्व रज भ्रमण ए रज गुण मध्य रज शब्द रही रज शब्द रज गुण रही तेणु भगवान जो ब्रज रज को नौ भगवान सब बहुत असुर मार्ग लीला सब करेंगे गोटे केवल हत्या कर पुतना को छह दिन हत्या कर तीन मस सकल इत्यादि पुनारक इत्यादि बंद कले कि आहरी अनेक असुर को मारे भविष्य में बहुत असुर मारे तेणुक से रज किसी नौ रज गुण प्राप्त होगवान शुद्ध सत्व स्तर ये सब कार्य हूँ रज गुण रज गुण तम गुण कार्य सब तेणु ये रज गुण तम गुण कार्य करने भगवान कि रज रज ग्रहण करते आचार्य कहते जे भगवान जो ब्रज रज को ग्रहण करार कारण हूँ भगवान शरीर भितर अनेक जीव अच्छा कोटि कोटि जीव अच्छा तेनाली से ब्रज रज पाइबा भगवान प्रार्थना कर जो ब्रज रज नौ ब्रज मृत्ति ग्रहण करेणुपर भर शरीर भितर कोटि कोटि जीव अच्छा से धन्य हो ब्रज रज प्राप्त हो तेनालीराम चैतन्य चरितामृत महापुरुष प्रवाद कर आदि लीला चौदह अध्याय से वर्णना करमय नहीं वर्णना कर विश्राम देवा जय श्री महागौतम की जय श्री गुरुपा महाराज की जय श्री गुरुदेव की आनंदपूरी वैष्णव की ताई गौर प्रमानंदी।